ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି. ମୁଖ୍ୟ ସମ୍ବାଦ, ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ମଧ୍ୟରେ ଆଲୋଚନା, ଉଭୟ ଦେଶ ମଧ୍ୟରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ, ଛତିଶଗଡ଼ର ରାୟପୁରଠାରେ ବାମପନ୍ଥୀ ଉଗ୍ରବାଦର ବିଲୋପ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଆୟକର ଅଧିନିୟମ 2025 ସମ୍ବନ୍ଧୀୟ ପ୍ରସ୍ତାବିତ ନିୟମ ଉପରେ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି, ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେଉଛି 3 ମ୍ୟାଚ୍, ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କ୍ୱାଲାଲମ୍ପୁରରେ ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଦୁଇ ଦେଶର ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ସୁଦୃଢ଼ ଏବଂ ଆର୍ଥିକ ତଥା ନବସୃଜନ ଭାଗିଦାରୀ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଦୃଶ୍ୟ ଶ୍ରାବ୍ୟ ସହ ଉତ୍ପାଦନ, ଦୁର୍ନୀତି ମୁକାବିଲା, ସେମିକଣ୍ଡକ୍ଟର ବିକାଶ ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ସମେତ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆତଙ୍କବାଦର ମୁକାବିଲା, ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦ ସମ୍ପର୍କରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ, ଆତଙ୍କବାଦ ଉପରେ କୌଣସି ଦ୍ୱୈତ ଭୂମିକା ଏବଂ କୌଣସି ପରିସ୍ଥିତିରେ ଏହାକୁ ସାଲିସ କରାଯାଇପାରିବ ନାହିଁ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶକ୍ତି, ଭିତ୍ତିଭୂମି, ଉତ୍ପାଦନ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥାରେ ସହଯୋଗ ବୃଦ୍ଧି ପାଇବା ଉପରେ ଉଲ୍ଲେଖ କରି କହିଛନ୍ତି,
ପିଛଲେ କୁଛ ବର୍ଷୋ ମେ ହମାରେ ସମ୍ବନ୍ଧୋ ନେ ଏକ ନଇ ରଫ୍ତାର ପକଡ଼ି ହେ, ହମାରେ ବିଚ୍ ଏନର୍ଜି ଇନ୍ଫ୍ରାଷ୍ଟ୍ରକ୍ଚର ଅର୍ ମାନୁଫ୍ୟାକ୍ଚରିଂ ମେ ସହଯୋଗ ବହୁତ ମଜବୁତ ହୁଆ ହେ, ଡିଜିଟାଲ ଇକୋନୋମି, ବାୟୋଟେକ୍ और आईटी में आपसी इन्वेस्टमेंट बढ़ा है, टूरिज्म और पीपल टू पीपल टाइज भी गहरे हुए हैं।
प्रधानमंत्री आहुरी कहते कृत्रिम बुद्धिमता, सेमिकंडक्टर, स्वास्थ्य एवं खाद्य सुरक्षा क्षेत्र में उभय देश मध्य सहभागिता सुदृढ़ हो। ପ୍ରଧାନମନ୍ତ୍ରୀ କହିଛନ୍ତି ସାମୁଦ୍ରିକ ପଡ଼ୋଶୀ ଭାବେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ସ୍ୱତନ୍ତ୍ର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଯଥାଶୀଘ୍ର ଏସିଆନ୍ ଭାରତ ବାଣିଜ୍ୟରେ ଦ୍ରବ୍ୟ ରାଜିନାମା AITIGA ସମୀକ୍ଷା ଶୀଘ୍ର ଶେଷ କରିବାକୁ ସମ୍ମତ ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ଷେତ୍ର ଅଭିବୃଦ୍ଧିର ଏକ ଇଞ୍ଜିନ୍ ଭାବେ ଉଭା ହେଉଛି ଏବଂ ଏହି କ୍ଷେତ୍ରରେ ବିକାଶ, ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଏବଂ ମାଲେସିଆ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆଜିର କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ଆର୍ଥିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ଲାଗି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ୟବସାୟିକ ନେତୃମଣ୍ଡଳୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଗସ୍ତ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତୀୟ ଜାତୀୟ ସେନାର ଭେଟରାନ୍ ଏବଂ ମାଲେସିଆର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡ଼ ରାୟପୁରଠାରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଏବଂ ବିକାଶ ପ୍ରକଳ୍ପର ସମୀକ୍ଷା ପାଇଁ ଦୁଇଟି ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଆଜି ସନ୍ଧ୍ୟାରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାୟପୁରରେ ଛତିଶଗଡ଼ AT25 ସିଫ୍ଟିଂ ଦ ଲେନ୍ସ ଶୀର୍ଷକ ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଜଗଦଲପୁରରେ ଆସନ୍ତାକାଲି ହେବାକୁ ଥିବା ବସ୍ତର ପାଣ୍ଡମ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଶ୍ରୀ ଶାହା ଅଂଶଗ୍ରହଣ କରିବେ। ଶ୍ରୀ ଶାହା ଛତିଶଗଡ଼କୁ ତିନିଦିନିଆ ଗସ୍ତରେ ଯାଇ ଗତକାଲି ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଥିଲେ। କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲବାଦର ବିଲୋପ କରିବା ସଂକ୍ରାନ୍ତ ଆଭିମୁଖ୍ୟ ପୋଷଣ କରିଛନ୍ତି। ରାୟପୁରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତୀୟ ବୈଠକ ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି ଆମ ସମ୍ଭାଦଦାତା କହିଛନ୍ତି। ଛତିଶଗଡ଼ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ନକ୍ସଲବାଦ ସମସ୍ୟା ସମୂଳେ ବିଲୋପ ହେବାକୁ ଯାଉଛି। ମୁମ୍ବାଇ ପୁଲିସ୍ ବେଆଇନ ଭାବେ ବସତି ସ୍ଥାପନ କରୁଥିବା 4 ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ସହ ନକଲି ପରିଚୟପତ୍ର ଜବତ କରିଛନ୍ତି। ପୂର୍ବ ମାଲାଦ ପଟନାୱାଡ଼ି ଅଞ୍ଚଳରେ ଏକାଧିକ ସମନ୍ୱିତ ଅପରେସନ୍ ପରେ ଏହି ଗିରଫଦାରୀ କରାଯାଇଥିବା ପୁଲିସ୍ ସୂତ୍ରରୁ ଜଣାଯାଇଛି। ପୁଲିସ୍ର କହିବା ଅନୁଯାୟୀ କୁରାର ପୁଲିସ୍ ଷ୍ଟେସନ୍ରେ ଅବସ୍ଥାପିତ ଏକ ଆତଙ୍କବାଦ ବିରୋଧୀ ସେଲ୍ ATC ଅଧିକାରୀ ବାଂଲାଦେଶୀ ନାଗରିକମାନେ ଏହି ଅଞ୍ଚଳରେ ବେଆଇନ ଭାବରେ ଚଳାଚଳ ଏବଂ ନକଲି ପରିଚୟପତ୍ର ବ୍ୟବହାର ସଂକ୍ରାନ୍ତୀୟ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ସୂଚନା ଆଧାରରେ ପୁଲିସ୍ ଫେବୃୟାରୀ 2, 4 ଏବଂ 6 ତାରିଖରେ ମିଳିତ ଚଢ଼ାଉ କରିଥିଲା।
ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ ସାମାଜିକ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେଲା। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମରେ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଆୟକର ଅଧିନିୟମ 2025 ସମ୍ବନ୍ଧୀୟ ପ୍ରସ୍ତାବିତ ଆୟକର ନିୟମ ଏବଂ ଫର୍ମ ଉପରେ ଅଂଶୀଦାରମାନଙ୍କଠାରୁ ପରାମର୍ଶ ଆହ୍ୱାନ କରୁଛନ୍ତି। ଗତବର୍ଷ ଅଗଷ୍ଟରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଥିବା ଆୟକର ଅଧିନିୟମ ଚଳିତ ବର୍ଷ ଏପ୍ରିଲ 1 ତାରିଖରୁ ଲାଗୁ ହେବ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଚୂଡ଼ାନ୍ତ ବିଜ୍ଞପ୍ତି ପୂର୍ବରୁ ପ୍ରସ୍ତାବିତ ଆୟକର ନିୟମ ଏବଂ ଫର୍ମଗୁଡ଼ିକ ଅଫିସିଆଲ ୱେବ୍ସାଇଟ୍ incometaxindia.gov.in ଅପ୍ଲୋଡ଼ କରାଯାଇଛି। ଭାଷାର ସରଳୀକରଣ, ମକଦ୍ଦମା ହ୍ରାସ, ଅନୁପାଳନ ବୋଝ ହ୍ରାସ ଏବଂ ଅନାବଶ୍ୟକ କିମ୍ବା ଅପ୍ରଚଳିତ ନିୟମ ଓ ଫର୍ମଗୁଡ଼ିକର ଚିହ୍ନଟ ଉପରେ ପରାମର୍ଶ ମାଗିଛନ୍ତି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟ କାମ୍ରେଡ୍ ନାନା, ରାଜ୍ୟ କମିଟି ସଦସ୍ୟ କାମ୍ରେଡ୍ ନିତୁ ବେହତମୁତ ନାଓ ସଂଘେ ମମତା ଅନୁପା ଆଲକେନେ ସୋଲ କାମ୍ରେଡ୍ସ ସଂଘେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିନିଶ ଦୌଡ ହେବନା କାମ୍ରେଡ୍ ନୁକସାନ ୟା ଆତ୍ମସମର୍ପିତ ଇଞ୍ଜକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ ବେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ବେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପେରସ୍ତ ଇଞ୍ଜେ ପୂର୍ବ ବ୍ୟୁରୋ ତେ ବେଖ୍ୟାଲ ଇଚ୍ଛୁର ମୂଲେ ನେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏନ ମେଦେ ଆଲସନ ଇଞ୍ଜ ନାଓ ସୁଝାଅ ଆଗାର ସରେଣ୍ଡର କି ଓକେ ସମସ୍ୟା ପେରସିତା ନୁକସାନ ବେଣ୍ଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଚୌଦା ଇନ୍ତୋର ମିକିନ ବେହତନ ବାତ ଇତକେ ବେଦୈ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ କିଏନ ମେଦେ ନାଓ ମୋବାଇଲ ନମ୍ବର 7815705031 ମିକୁନ ତତନ ମେଦେ ତୟାର କିତନ ମିଓ ରାଜ୍ୟ କମିଟି ସଦସ୍ୟ ନିତୁ।
ଦିଲ୍ଲୀ ସରକାର ଆଜି ଜାତୀୟ ରାଜଧାନୀରେ 500 ବିଦ୍ୟୁତ୍ ଚାଳିତ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀ ପାନିପତ ଅଭିମୁଖେ ବସ୍ ସେବାର ମଧ୍ୟ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଜାତୀୟ ରାଜଧାନୀରେ ମୋଟ ବସ୍ ସଂଖ୍ୟା ବର୍ତ୍ତମାନ 4000 ଅତିକ୍ରମ କରିଛି। ସେ କହିଛନ୍ତି 2028 ସୁଦ୍ଧା ଏହି ବସ୍ ସେବା 14000କୁ ବୃଦ୍ଧି ପାଇବାର ଲକ୍ଷ୍ୟ ରଖାଯାଇଛି। ଦିଲ୍ଲୀରେ ଏକ ନୂତନ ବିଦ୍ୟୁତ୍ ଚାଳିତ ପରିବହନ ନୀତି କାର୍ଯ୍ୟକାରୀ କରାଯାଇ ଏହି ଅଞ୍ଚଳକୁ ପରିଷ୍କାର ଏବଂ ପରିବେଶ ଉପଯୋଗୀ କରାଯିବ। ଭାରତୀୟ ନୌସେନାର ନୌଚାଳନା ତାଲିମ ଜାହାଜ ଆଇଏନ୍ଏସ୍ ସୁଦର୍ଶନୀ ଓମାନ୍ର ସଲାଲାରେ ନିଜର ପ୍ରଥମ ଐତିହାସିକ ପ୍ରଦର୍ଶନ ଶେଷ କରିଛି। ଏହା ଭାରତ ଏବଂ ଓମାନ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ଏବଂ ଦୁଇ ନୌସେନା ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଗସ୍ତ ଜାହାଜର ମହତ୍ୱାକାଂକ୍ଷୀ 10 ମାସର ଅନ୍ତ ମହାସାଗରୀୟ ଯାତ୍ରା ଲୋକାୟନ 26ରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା 2026ରେ ଆଜି 3ଟି ମ୍ୟାଚ୍ ଅନୁଷ୍ଠିତ ହେଉଛି। ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଜାରି ରହିଛି। ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଆଜିର ଦ୍ୱିତୀୟ ମ୍ୟାଚ୍ ଇଂଲଣ୍ଡ ଏବଂ ନେପାଳ ମଧ୍ୟରେ ଅପରାହ୍ନ 3ଟା ସମୟରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ତୃତୀୟ ମ୍ୟାଚ୍ ଶ୍ରୀଲଙ୍କା ଓ ଆୟାରଲାଣ୍ଡ ମଧ୍ୟରେ ସନ୍ଧ୍ୟା 7ଟାରେ କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ମଧ୍ୟରେ ଆଲୋଚନା। ଉଭୟ ଦେଶ ମଧ୍ୟରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ। ଛତିଶଗଡ଼ର ରାୟପୁରଠାରେ ବାମପନ୍ଥୀ ଉଗ୍ରବାଦର ବିଲୋପ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେଉଛି 3ଟି ମ୍ୟାଚ୍।